भगवते वासुदेवाय
ಭಗವದ್ಗೀತಾ ಶುಕ್ಲಾಧ್ಯಾಯ ಶ್ಲೋಕ 1
ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିପରି ଭାବରେ ମୁଁ ସେମାନଙ୍କୁ ପୁରସ୍କୃତ କରେ। ଏ ପାର୍ଥ ବା ପୃଥା ପୁତ୍ର ସମସ୍ତେ ସର୍ବପ୍ରକାରେ ମୋ କଥା ହିଁ ଅନୁସରଣ କରେ। ଭାରତରେ କହୁଛନ୍ତି ସମସ୍ତେ କୃଷ୍ଣଙ୍କୁ ଖୋଜୁଛନ୍ତି, କିନ୍ତୁ କୃଷ୍ଣଙ୍କର ବିଭିନ୍ନ ପ୍ରକାଶର ଜରିଆରେ ବିଭିନ୍ନ ପ୍ରକାରରେ କୃଷ୍ଣଙ୍କୁ ଖୋଜୁଛନ୍ତି। କୃଷ୍ଣଙ୍କର 2 ପ୍ରତୀତି ଯଥା ନିର୍ବିଶେଷ ବ୍ରହ୍ମଜ୍ୟୋତି ଓ ସର୍ବବ୍ୟାପକ ପରମାତ୍ମା, କିନ୍ତୁ ଏ 2 ପ୍ରତୀତି ଯଥା ନିର୍ବିଶେଷ ବ୍ରହ୍ମଜ୍ୟୋତି ଓ ସର୍ବବ୍ୟାପକ ପରମାତ୍ମା ଜରିଆରେ ସେ ଆଂଶିକ ଭାବେ ଅନୁଭୂତ ହୁଅନ୍ତି, କିନ୍ତୁ ଶୁଦ୍ଧ ଭକ୍ତମାନଙ୍କ ଦ୍ୱାରା ସେ ସମ୍ପୂର୍ଣ୍ଣ ରୂପେ ଅନୁଭୂତ ହୁଅନ୍ତି। ଫଳତଃ କୃଷ୍ଣ ହିଁ ପ୍ରତ୍ୟେକଙ୍କର ଅନୁଭୂତିର ବସ୍ତୁ ଅଟନ୍ତି ଏବଂ ଏହିପରି ଭାବରେ ପ୍ରତ୍ୟେକ ନିଜ ନିଜର କୃଷ୍ଣ ପ୍ରାପ୍ତି କାମନା ଅନୁଯାୟୀ ସନ୍ତୋଷ ଲାଭ କରନ୍ତି। ଦିବ୍ୟ ଜଗତ ବା ଅପ୍ରାକୃତ ଜଗତରେ ମଧ୍ୟ କୃଷ୍ଣ ତାଙ୍କର ଭକ୍ତମାନଙ୍କର କାମନା ଅନୁଯାୟୀ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରନ୍ତି। ଭକ୍ତ ତାଙ୍କୁ ଯେପରି ଭାବରେ ପାଇବାକୁ ଇଚ୍ଛା କରେ ସେ ସେହିପରି ଭାବରେ ଭକ୍ତଙ୍କୁ ପ୍ରାପ୍ତ ହୁଅନ୍ତି। କୌଣସି ଭକ୍ତ କୃଷ୍ଣଙ୍କୁ ପରମ ପ୍ରଭୁ ରୂପରେ ପାଇବାକୁ ଇଚ୍ଛା କରିପାରେ, ଆଉ କେହି ତାଙ୍କ ବନ୍ଧୁ ରୂପରେ ପାଇବାକୁ ଇଚ୍ଛା କରିପାରେ, ଆଉ କେହି ପୁତ୍ର ରୂପରେ ପାଇବାକୁ ଇଚ୍ଛା କରିପାରେ, ଏବଂ ଆଉ କେହି ପ୍ରେମିକ ରୂପରେ ପାଇବାକୁ ଇଚ୍ଛା କରିପାରେ, କିନ୍ତୁ କୃଷ୍ଣ ସମସ୍ତଙ୍କୁ ସମାନ ଭାବରେ ପୁରସ୍କୃତ କରନ୍ତି। ଭକ୍ତର ପ୍ରେମ ଭାବର ତୀବ୍ରତା ଅନୁଯାୟୀ କୃଷ୍ଣ ଭକ୍ତକୁ ପ୍ରାପ୍ତ ହୁଅନ୍ତି। ଭୌତିକ ଜଗତରେ ମଧ୍ୟ ତଦ୍ରୂପ ଭାବର ଆଦାନ ପ୍ରଦାନ ରହିଛି ଏବଂ ଭଗବାନ ମଧ୍ୟ ତାହା ଗ୍ରହଣ କରନ୍ତି। ବିଭିନ୍ନ ପ୍ରକାର ଭକ୍ତ ବା ଆରାଧନାକାରୀ ଅଛନ୍ତି, ଭକ୍ତ ବା ଆରାଧନାକାରୀର ଭାବ ଅନୁଯାୟୀ ଭଗବାନ ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଉଭୟତ୍ର ଅର୍ଥାତ୍ ଭୌତିକ ଜଗତରେ ଏବଂ ବୈକୁଣ୍ଠ ଲୋକରେ ମଧ୍ୟ ବ୍ୟକ୍ତିଗତ ଭାବରେ ଭଗବାନଙ୍କ ସଙ୍ଗଲାଭ କରିପାରନ୍ତି ଏବଂ ସ୍ୱହସ୍ତରେ ଭଗବାନଙ୍କ ସେବା କରିବାକୁ ସକ୍ଷମ ହୁଅନ୍ତି। ଏହିପରି ଭାବରେ ସେମାନେ ଅର୍ଥାତ୍ ଭଗବାନଙ୍କର ସେବା କରି ଦିବ୍ୟ ଆନନ୍ଦ ଲାଭ କରନ୍ତି। ଯେଉଁମାନେ ଶୂନ୍ୟବାଦୀ ଅର୍ଥାତ୍ ଯେଉଁମାନେ ଇଚ୍ଛା କରନ୍ତି ଯେ ସେମାନେ ଭଗବାନଙ୍କଠାରୁ ଲୀନ ହୋଇ ସେମାନଙ୍କର ଆତ୍ମା ସତ୍ତାକୁ ହରାଇବେ, ସେମାନେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବ୍ରହ୍ମଜ୍ୟୋତିରେ ଲୀନ ହେବାକୁ ସୁଯୋଗ ଦେଇ ସାହାଯ୍ୟ କରନ୍ତି। ଏ ପ୍ରକାର ନିର୍ବିଶେଷବାଦୀଗଣ ଭଗବାନଙ୍କର ସଚିତ ଆନନ୍ଦମୟ ରୂପକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଫଳତଃ ସେମାନେ ନିଜର ବ୍ୟକ୍ତିଗତ ସତ୍ତା ହରାଇବା ଦ୍ୱାରା ଭଗବାନଙ୍କର ସେବାରୁ ମିଳୁଥିବା ଦିବ୍ୟ ଆନନ୍ଦ ଲାଭରୁ ବଞ୍ଚିତ ହୁଅନ୍ତି। ସେମାନଙ୍କ ମଧ୍ୟରୁ କେତେକ ନିର୍ବିଶେଷ ବ୍ରହ୍ମଜ୍ୟୋତିରେ ରହି ନପାରି ପୁଣି ଭୌତିକ ଜାଗାକୁ ଫେରନ୍ତି। ସେମାନଙ୍କ ମଧ୍ୟରେ ଭୌତିକ କର୍ମରେ ନିଯୁକ୍ତ ହେବାର କାମନା ସୁପ୍ତ ଭାବରେ ଥାଏ, ତେଣୁ ତାହା ଚରିତାର୍ଥ କରିବା ନିମନ୍ତ ସେମାନେ ପୁଣି ଭୌତିକ ଜାଗାକୁ ଫେରନ୍ତି। ସେମାନଙ୍କୁ ବୈକୁଣ୍ଠ ଲୋକରେ ପ୍ରବେଶ ଅଧିକାର ଦିଆଯାଏ ନାହିଁ, କିନ୍ତୁ ପୁଣି ଥରେ ଏହି ଭୌତିକ ଜାଗତରେ କର୍ମ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଏ। ଯେଉଁମାନେ ସକାମ କର୍ମୀ ସେମାନଙ୍କୁ ଭଗବାନ ଯଜ୍ଞେଶ୍ୱର ହିସାବରେ ଇଚ୍ଛିତ ଫଳ ମଧ୍ୟ ପ୍ରଦାନ କରନ୍ତି। ଯେଉଁମାନେ ଯୋଗୀ ଅର୍ଥାତ୍ ଯୋଗସିଦ୍ଧି କାମନା କରିଥାନ୍ତି ସେମାନେ ମଧ୍ୟ ତାହା ପ୍ରାପ୍ତ ହୁଅନ୍ତି। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ପ୍ରତ୍ୟେକ ନିଜ ନିଜର କାର୍ଯ୍ୟର ସଫଳ କାମ ହେବା ନିମିତ୍ତ ତାଙ୍କର କୃପା ଉପରେ ନିର୍ଭର କରନ୍ତି। ବିଭିନ୍ନ ପ୍ରକାର ସାଧନ ଯଦି ଆଉ କିଛି ନୁହେଁ, ସେଗୁଡ଼ିକ ସେଇ ଗୋଟିଏ ଗୋଟିଏ ପଥରେ ସଫଳତା ଲାଭର ବିଭିନ୍ନ ପ୍ରକାର ସ୍ତର। ତେଣୁ ବ୍ୟକ୍ତି କୃଷ୍ଣଚେତନ ରୂପ ସର୍ବୋଚ୍ଚ ସିଦ୍ଧି ସ୍ତରକୁ ନ ଆସିବା ପର୍ଯ୍ୟନ୍ତ ତାର ସମସ୍ତ ପ୍ରଚେଷ୍ଟା ଅପୂର୍ଣ୍ଣ ରହିଯାଏ। ତେଣୁ ଶ୍ରୀମଦ ଭାଗବତ କୁହାଯାଇଛି, କାମ ସର୍ବକାମ ବା ମୁଖ୍ୟ କାମ ଦାରଦି ତୀବ୍ରେଣ ଭକ୍ତି ଯୋଗେନ ଯଦିତ ପୁରୁଷଂ ପରମ। ଭାଗବତ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ ଦଶରେ ଏହା କୁହାଯାଇଛି। ଅର୍ଥାତ୍ ଭକ୍ତ ଯେପରି ହେଉଥିବ ନା କାହିଁକି ସେ ଅକାମ ହୋଇଥାଇପାରେ, ଅର୍ଥାତ୍ ତା'ର କୌଣସି କାମନା ନଥାଇପାରେ କିମ୍ବା ସମସ୍ତ କର୍ମର ଫଳ ଉପଭୋଗ କରିବାକୁ ଇଚ୍ଛା କରିଥାଇପାରେ, ସେ ଯାହା ହେଉ ନା କାହିଁକି ପୂର୍ଣ୍ଣତା ପ୍ରାପ୍ତି ନିମିତ୍ତ ତାକୁ ପରମପୁରୁଷ ଭଗବାନଙ୍କୁ ଆରାଧନା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବାକୁ ପଡ଼ିବ। ଏହି ପୂର୍ଣ୍ଣତା ପ୍ରାପ୍ତି ପରିଣାମତଃ କୃଷ୍ଣ ଚେତନା ହିଁ ପର୍ଯ୍ୟବେସିତ ହେବ। ଅର୍ଥାତ୍ କୃଷ୍ଣ ଚେତନା ସ୍ତର ବା ଭକ୍ତିଯୋଗ ସ୍ତର ହେଉଛି ସର୍ବଶେଷ ସ୍ତର, ଈଶ୍ୱରକୁ ସମସ୍ତଙ୍କୁ ଶେଷରେ ଆସିବାକୁ ପଡ଼ିବ।
ଶ୍ଳୋକ ଆମେ ପାଠ କରିବା ଆମର କାହିଁକି ସବୁ ପାଠ କରି ଆମ ଧାରାବାହିକ ଆମେ ଏଇଟା ପାଠ କରିବା ପାଇଁ ଆଜିର ତିଥିରେ ଭଗବାନଙ୍କର ଏଇ ବେଳାଟି ଲେଖିଲା କି ଭଗବାନଙ୍କୁ ମା ଦଶରା ବାନ୍ଧିଥିଲେ। ଆଜିର ଦୀପାବଳିରେ ସକାଳ ସକାଳେ ଏମାନେ ଖରା କହୁଥିଲା, ସକାଳ ସକାଳେ ମା ଦଶରା ନବମୀ ଜାତି ମନ୍ଥନ କରୁଥିଲା ବେଳେ ଭଗବାନ କୃଷ୍ଣ ତାଙ୍କ ସ୍ଥାନୀୟ କାମନା କରି ଆସି ତାଙ୍କର ଗତି ମନ୍ଥନ ବନ୍ଦ କରିଦେଇଥିଲେ। ତେଣୁ ଭଗବାନ ପ୍ରକୃତିରେ କୌଣସି କାମନା ନଥାଏ, କାରଣ ସେ ହେଉଛନ୍ତି ଆତ୍ମାରାମ ଆତ୍ମକାମ, କୌଣସି କାମନା ନାହିଁ। କିନ୍ତୁ ତାଙ୍କର ଭଗବାନଙ୍କ ସହିତ ସେ ପ୍ରେମର ଆଦାନ ପ୍ରଦାନ କରନ୍ତି। ତେଣୁ ଏହି ଶ୍ଳୋକଟି ଆମେ ଆଲୋଚନା କରିବା ପାଇଁ ଏହି ଶ୍ଳୋକଟିକୁ ବାଛିଲୁ। ଏହି ଶ୍ଳୋକରେ ଭଗବାନ କହୁଛନ୍ତି, ଯିଏ ଯେଉଁଭଳି ଭାବରେ ମୋ ଶରଣରେ ଆସେ ଯଥାନ୍ତେ ତାଙ୍କ ପ୍ରତି ମନୁଷ୍ୟ ପାଠ ସଦସ୍ୟ ସବୁକିଛି ଭଗବାନଙ୍କର, ସବୁକିଛି ଭଗବାନଙ୍କର, ଏମିତି କିଛି ନାହିଁ ଯେ ଭଗବାନଙ୍କର ଅଲଗା କିଛି ବସ୍ତୁ କିଛି ରହିଛି। ଯେମିତି ଉଦାହରଣ ସ୍ୱରୂପ ଗୋଟେ କଥା କୁହାଯାଏ, ଯଦି ଆମେ ପଚାରନ୍ତି ଏବେ ବୁଝିପାରନ୍ତି ନାହିଁ, ତେଣୁ ସେଥିପାଇଁ ତାଙ୍କ ପାଇଁ ଏ ଉଦାହରଣ ଦିଆଯାଏ। ସରକାରଙ୍କର ଆମେ ଭାରତବର୍ଷରେ ରହିଛେ, ଆମେ ଭାରତ ସରକାରଙ୍କ ଅଧୀନରେ ରହିଛେ, ଏମିତି କେହି ନାହିଁ ଯିଏ ଭାରତ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିପାରିବ। ଯଦିଓ ଲୋକ ଉଲ୍ଲଂଘନ କରୁଛନ୍ତି, କିନ୍ତୁ ସେଥିପାଇଁ ସେ ଜେଲରେ ନ ଭୋଗ କରୁଛନ୍ତି ବା ବିଭିନ୍ନ ଦଣ୍ଡ ପ୍ରାପ୍ତ ହେଉଛନ୍ତି। ତେଣୁ ସେହିଭଳି ଭାବରେ ଭଗବାନଙ୍କର ସବୁ ଯାହା ସବୁ ଆମେ ଦେଖୁଛୁ ସବୁ ଭଗବାନଙ୍କର, ତେଣୁ ଭଗବାନ ଯିଏ ଭଗବାନଙ୍କ ଶରଣରେ ଯିବେ ଭଗବାନ ତାଙ୍କୁ ପୁରସ୍କୃତ କରିବେ, ଯିଏ ଭଗବାନଙ୍କ ଶରଣରେ ଯିବେ ନାହିଁ ଭଗବାନ ତାଙ୍କୁ ମଧ୍ୟ ସେଇଭଳି ଭାବେ ବ୍ୟବସ୍ଥା କରିବେ। ଭଗବାନ ନାହାନ୍ତି ବୋଲି ସେ ପୂଜା କରିବେ, ଭଗବାନ ନାହାନ୍ତି ସୂର୍ଯ୍ୟାରେ ଭଗବତ ସୂର୍ଯ୍ୟାରେ ଜୈବ ସୂର୍ଯ୍ୟ ଭଗବାନ ଚିନ୍ତା କରୁଛନ୍ତି। ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ କୁହନ୍ତି ଭଗବାନ ନାହାନ୍ତି, ତେଣୁ ସେମାନେ କୁହାଯାଇଛି ଅସତ୍ୟଙ୍କ ପ୍ରତିଷ୍ଠାନରେ ଦେବତା ଆହୁରଣ ଈଶ୍ୱର, ସେମାନେ କହନ୍ତି ଏଥିରେ କୌଣସି ଈଶ୍ୱର ନାହାନ୍ତି ଭଗବାନ କି ନାହାନ୍ତି, ଏବଂ ମନମନ ହୋଇଯାଉଛି। ତେଣୁ ଭଗବାନ ତାଙ୍କୁ ସେଇଭଳି ଭାବେ ବୁଦ୍ଧି ଦିଅନ୍ତି, ଯାହାଫଳରେ କି ସେମାନେ ଏଇଭଳି ଭାବେ ପ୍ରଚାର କରନ୍ତି ଏବଂ ତାଙ୍କ ଏହି ପ୍ରଚାରରେ ମଧ୍ୟ ବହୁତ ଆକୃଷ୍ଟ ହୁଅନ୍ତି। ଯେଉଁମାନଙ୍କର ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏହି ପ୍ରଚାରରେ ଆକୃଷ୍ଟ ହୁଅନ୍ତି, ସେମାନେ କହନ୍ତି ଠିକ୍ କଥା ଭଗବାନ ନାହାନ୍ତି। ଯିଏ ଯଥାନାମ ପ୍ରତିପତ୍ତି, ଯଦି ତୁମେ ଭଗବାନଙ୍କ ଶରଣରେ ନ ରହିବ ତାହେଲେ ଭଗବାନଙ୍କର ଯେଉଁ ମାୟା ପ୍ରତିପତ୍ତି ରହିଛି ଭୈରଙ୍ଗା ଶକ୍ତି ସତର ହଜାର ତମ ତ୍ରିଗୁଣର ଏଇ ଶକ୍ତି ରହିଛି ଭଗବାନଙ୍କର ମାୟା ଦେବୀଙ୍କର ଶକ୍ତି, ତେଣୁ ମାୟା ଶକ୍ତିର ଅଧୀନରେ ରହିବା ଆମେ ଭଗବାନଙ୍କର ଅଧୀନରେ ରହିବା ନହେଲେ ମାୟା ଶକ୍ତିର ଅଧୀନରେ ରହିବା, ଏଇ ଦୁଇଟାରୁ ଆମକୁ ଗୋଟିଏ ବାଛି କରିବ। ଏମିତି ନୁହେଁ ଯେ ଆମେ ସମ୍ପୂର୍ଣ୍ଣ ସ୍ୱାଧୀନ, ଆମେ ଯାହା ଚାହିଁବା ତାହା କରିପାରିବା। ଯେଉଁମାନେ ପ୍ରକୃତରେ ଏମିତି ଭାବନ୍ତି, ଜଣେ ଦାର୍ଶନିକ ଥିଲେ ସେ କଥା କହୁଥିଲେ, ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେୟାର୍ ଇଜ୍ ଇନ୍ ଚେନ୍। ସେ କହୁଥିଲେ ଯେ ମନୁଷ୍ୟ ଯେଉଁ ଜନ୍ମଗ୍ରହଣ କରେ ସେ ମୁକ୍ତ ଭାବରେ ଜନ୍ମଗ୍ରହଣ କରେ, କିନ୍ତୁ ତାପରେ ସେ ଏଠାରେ ବନ୍ଧନରେ ବାନ୍ଧି ହୋଇଯାଏ। କିନ୍ତୁ ତା ଠିକ୍ ନୁହଁ, ମ୍ୟାନ୍ ଇଜ୍ ନଟ୍ ବର୍ନ ଫ୍ରି। ମନୁଷ୍ୟ କେବେ ଇଚ୍ଛା ଅନୁସାରେ ଜନ୍ମ ସ୍ୱାଧୀନ ଭାବରେ ଜନ୍ମଗ୍ରହଣ କରେ ନାହିଁ। ଯଦି ଜଣେ ସ୍ୱାଧୀନ ଭାବରେ ଜନ୍ମଗ୍ରହଣ କରନ୍ତା ତାହେଲେ ସମସ୍ତେ କହନ୍ତେ ଟାଟା ବିରଳାଙ୍କର ପୁତ୍ର ହେବା ପାଇଁ, କିଏ ଚାହିଁବ ଗରିବ ପରିବାର ଜନ୍ମ ହେବା ପାଇଁ କିଏ ଚାହିଁବ? ଗୋଟେ ଉଚ୍ଚ କୂଳରେ ଧନୀ କୂଳରେ ସେମାନେ ଚାହିଁବେ ଜନ୍ମ ହେବା ପାଇଁ, କିନ୍ତୁ ସେମାନେ ଯେଉଁ ଦରିଦ୍ର କୂଳରେ ଜନ୍ମ ହେଉଛନ୍ତି, କିଏ ବିକଳାଙ୍ଗ ହୋଇ ଜନ୍ମ ହେଉଛନ୍ତି, କିଏ ଏଇଭଳି ଭାବରେ ଜନ୍ମଗ୍ରହଣ କରୁଛନ୍ତି, କାହିଁକି ଜଣାପଡ଼ୁଛି ଯେ ପ୍ରକୃତରେ ସେମାନେ ସ୍ୱାଧୀନ ଭାବରେ ଜନ୍ମଗ୍ରହଣ କରୁନାହାନ୍ତି। ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଯଦମାନ ମହାନ, କେଉଁ କୂଳରେ ଆମେ ଜନ୍ମ ନେଉଛେ, କେତେ ଐଶ୍ୱର୍ଯ୍ୟ ଆମେ ପ୍ରାପ୍ତ ହେଉଛେ, କେତେ ବିଦ୍ୟା ଆମେ ପ୍ରାପ୍ତ ହେଉଛେ, କେତେ ସୌନ୍ଦର୍ଯ୍ୟ ଆମେ ପ୍ରାପ୍ତ ହେଉଛେ, ଇଏ ଆମ ପୂର୍ବ କର୍ମ ଫଳ ଅନୁସାରେ ନିର୍ଦ୍ଧାରିତ ହୋଇଯାଇଛି। ତେଣୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚିନ୍ତା କରିବେ, କାହିଁକି ଆମେ ମାୟାର ଅଧୀନ ହୋଇ ଏ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୋଗ କରିବା। ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୌତିକ ଜଗତରେ ରହିଲେ ଜଣେ ବୁଦ୍ଧିମାନ ଦୁଃଖ ପ୍ରାପ୍ତ ହେବ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜିଜ୍ଞାସ କରନ୍ତି, କାହିଁକି ଯେମିତି ସନାତନ ଗୋସ୍ୱାମୀ ଏ ଜିଜ୍ଞାସାଟି କରିଥିଲେ ମହାପ୍ରଭୁଙ୍କୁ, କିଏ ଆମେ ଗାଁରେ ତାପତ୍ର, ଇଏ ଗୋଟେ ତାପତ୍ର, ଇଏ ଗୋଟେ ବାଣପୂର୍ତ୍ତି ପୁରା ଛାନିଆ ହେଇଯାଉଛେ, ଇଏ ଗୋଟେ ମଧ୍ୟ ତାପ ଭୌତିକ ଜଗତରେ ଏଇଭଳି ସବୁ ତିଆରି ହେଇଛି, ବିଭିନ୍ନ ପ୍ରକାର ଦୁଃଖାଳନ ସାହସକମ ସବୁ ପ୍ରକାର ଦୁଃଖ ରହିଛି, ଟିକେ ତାପ ପ୍ରତିଭୂତ ହେଉଛନ୍ତି ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ବମ୍ ଫୁଟେଇକି ମଧ୍ୟ ଲୋକମାନେ ଆମକୁ ପ୍ରାପ୍ତ ହୁଅନ୍ତି ଅନ୍ୟମାନଙ୍କୁ ଛାନିଆ କରିକି। ତେଣୁ ଇଏ କିତାପ ଆଦି ଭୌତିକ ତାପ ଅନ୍ୟମାନଙ୍କ ଦ୍ୱାରା ଏ ଯେଉଁ ବଡ଼ ଶବ୍ଦ ହେଉଛି ତା ଦ୍ୱାରା ଅନ୍ୟମାନେ ପୀଡ଼ିତ ହେଉଛନ୍ତି ବା ଦ୍ୱିତ ହେଉଛନ୍ତି ଭୀତତ୍ଵ ହେଉଛନ୍ତି, ଇଏ ଭୌତିକ ତାପ ଆଦି ଭୌତିକ ତାପ ଆଦି ଦୈବିକ ତାପ ରହିଛି। ଦେବତାମାନେ ମଧ୍ୟ ସେଭଳି ଭାବରେ ଭୀତତ୍ଵ କରନ୍ତି, ଭୂମିକମ୍ପ କରି ବନ୍ୟା ଲୁ ଇତ୍ୟାଦି ଦେଇ ଆମର ଏବେ ନିକଟରେ ହେଲା ବରହମପୁରରେ କ'ଣ ସେଟା ବହୁତ ସମସ୍ତଙ୍କୁ ଭୟଭୀତ କରିଦେଲା ଯେ ଆଦି ଦୈବିକ ତାପ ଏଇଭଳି ଭାବରେ ପିତା ସେମାନେ ଜାଗୃତ ହେଉଛନ୍ତି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁଭଳି ଭାବରେ ସନାତନ ଗୋସ୍ୱାମୀ ସେ ପ୍ରକୃତରେ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ବହୁତ ଶାସ୍ତ୍ରଜ୍ଞ ପଣ୍ଡିତ ଥିଲେ, ତେଣୁ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ ଦାକ୍ଷିଣାତ୍ୟରେ ସେ ଥିଲେ ମଧ୍ୟ ବଙ୍ଗଳାଦେଶର ଯିଏ ରାଜା ଥିଲେ ସେ ସମୟରେ 1915 ମସିହାର କଥା, ରାଜା ହୁସେନ ଶାହ ଥିଲେ, ସେ ତାଙ୍କୁ ନେଇ ନିଜର ପ୍ରଧାନମନ୍ତ୍ରୀ କରିଥିଲେ, ଏତେ ବୁଦ୍ଧିମାନ ବ୍ୟକ୍ତି ଥିଲେ ସେ। କିନ୍ତୁ ସେ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କୁ ଦେଖା ହେଲା, ତାଙ୍କ ସହିତ ଦେଖା କଲେ ସେ, ତେଣୁ ସେଇଠି ସେ ତାଙ୍କୁ ପଚାରିଛନ୍ତି ଏ ପ୍ରଶ୍ନ, କିଏ ଆମି କେନେ ଆମାୟ ଗାଁରେ ତାପତ୍ର, ମୁଁ କିଏ ମୋତେ କାହିଁକି ଏ ତାପ ଆଣି ମୁଁ କାହିଁକି ଭୋଗ କରୁଛି। ତେଣୁ ଏଇ ଜିଜ୍ଞାସ ଯେତେବେଳେ ଜଣଙ୍କର ଆସୁଛନ୍ତି ବୁଝିବାକୁ ପଡ଼ିବ ତା ପ୍ରକୃତ ମାନବ ଜନ୍ମ ଆରମ୍ଭ ହେଉଛି। ତେଣୁ ସେ ଚିନ୍ତା କରିବ ମୁଁ କାହିଁକି ଏଥିରୁ ମୁକ୍ତ ହେବାର କ'ଣ ଉପାୟ ଅଛି, ଭଗବାନଙ୍କ ଶରଣରେ ଗଲେ ଜଣେ ଯଦି ସହଜରେ ଉଦ୍ଧାର ହେଇଯିବ ତାହେଲେ ଜଣେ କାହିଁକି ଭଗବାନଙ୍କ ଶରଣରେ ନଯିବ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି, ଦୈବୀୟତା ଗୁଣ ମୟୀ ମମ ମାୟା ଦୁରତୟା ମାମେ ବୋଲି ପ୍ରପଦ୍ୟନ୍ତେ ମାୟା ନେତାନ କରନ୍ତି। ଏଇ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଏସବୁ ଗୁଣମୟୀ, ତିନୋଟି ଗୁଣ ରହିଛି ସତ୍ୱ ରଜ ତମ, ଏ ବହୁତ ସୂକ୍ଷ୍ମ ଗୁଣ, ଜଣେ ଜାଣିପାରିବ ନାହିଁ ସେ ବନ୍ଦୀ ହେଇକି ରହିଛି ବୋଲି, ଏ ଗୁଣ ଦ୍ୱାରା ସେ ବନ୍ଦୀ ହେଇକି ରହିଛି ବୋଲି ସେ ଜାଣିପାରିବ ନାହିଁ, ଏତେ ସୂକ୍ଷ୍ମ ବସ୍ତୁ ରହିଛି ଏ ଗୁଣ ସବୁ। ତେଣୁ ଭଗବାନ କହିଲେ ଏଭଳି ଭାବରେ ଏ ଯେଉଁ ଭୌତିକ ଜଗତ ଯାହା ଦେଖୁଛ ଏ ତିନିଟି ଗୁଣରେ ରହିଛି ଏବଂ ଆକୁ ଯେ କେହି ପାର ହେଇପାରିବେ ନାହିଁ, ନିଜ ଚେଷ୍ଟାରେ କେହି ପାର ହୋଇପାରିବେ ନାହିଁ ଅର୍ଜୁନ କହୁଛନ୍ତି। ତେଣୁ ଅର୍ଜୁନ କହୁଛି ପ୍ରଭୁ କୌଣସି ଉପାୟ ନାହିଁ ନା ଅଛି ଗୋଟେ ଉପାୟ ମାମି ଗୋଟେ ପ୍ରପଦ୍ୟତେ ମୋର କେବଳ ମୋର ଯେଉଁମାନେ ଶରଣ ଯିବେ ମାୟା ମେଦାନ କରନ୍ତି ଯେ ମାୟାକୁ ସେମାନେ ପାର ହୋଇଯିବେ ମାୟାକୁ ଅତିକ୍ରମ କରିଯିବେ ମାୟାକୁ ଉତ୍ତୀର୍ଣ୍ଣ ହୋଇଯିବେ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି ସମସ୍ତେ ଯିବା କଥା ଆପଣଙ୍କ ଶରଣରେ କାହିଁକି ଯାଉନାହାନ୍ତି। ନାମା ଦୁଷ୍କୃତି ମୋରା ପ୍ରପଦ୍ୟନ୍ତେ ନରାଧମ ମାୟା ବହୁତ ଜ୍ଞାନ ଆଶ୍ରମ ଭାବମାଶ୍ରିତା ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ପାପୀ ବ୍ୟକ୍ତି ଦୁଷ୍କୃତିନ ବ୍ୟକ୍ତି ଯେଉଁମାନେ ସେମାନେ ମୋ ଶରଣରେ ଯାଆନ୍ତି ନାହିଁ। ସେମାନେ କିଏ କିଏ ନା ନରାଧମ ଚାରି ଲକ୍ଷ ପ୍ରକାର ଯେଉଁ ମନୁଷ୍ୟ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ନମାନ ଦୁଷ୍କୃତି ମୋରା ଯେଉଁମାନେ ମୂର୍ଖ ମାଧ୍ୟମ ସେମାନେ ଯାଆନ୍ତି ନାହିଁ ମୋର ଶରଣରେ ଏବଂ ଯେଉଁମାନେ ନରାଧମ ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ଏବଂ ଯେଉଁମାନେ ଅଶୁଭ ଭାବ ସମ୍ପନ୍ନ ବ୍ୟକ୍ତି ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଆପଣ କହିଲେ ଚାରି ପ୍ରକାର ବ୍ୟକ୍ତି ଆପଣଙ୍କ ଶରଣରେ ଯାଆନ୍ତି ନାହିଁ କିନ୍ତୁ ମୁଁ ଦେଖୁଛି ବହୁତ ବିଦ୍ୱାନ ବ୍ୟକ୍ତି ମଧ୍ୟ ଆପଣମାନଙ୍କ ଶରଣରେ ଆପଣଙ୍କ ଶରଣରେ ଯାଉନାହାନ୍ତି। ବହୁତ ବୈଜ୍ଞାନିକ ଇତ୍ୟାଦି ବହୁତ ଦୂରସୁଖ ବହୁତ ଦାର୍ଶନିକ ସବୁ ରହିଛନ୍ତି ସେ ଆପଣଙ୍କ ଶରଣରେ ଯାଉନାହାନ୍ତି। ସେମାନେ ମୂର୍ଖ ନୁହନ୍ତି ସେମାନେ ଯିବା କଥା ନା ତାଙ୍କର ଯଦିଓ ଜ୍ଞାନ ଅଛି ମାୟା ଅପହୃତ ଜ୍ଞାନ ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି ସେଥିପାଇଁ ସେମାନେ ମୋର ଶରଣରେ ଯାଉନାହାନ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ମାନେ ପୁଣ୍ୟବାନ ବ୍ୟକ୍ତି ବିଶେଷ ଭାବରେ ସେମାନେ ମୋର ଶରଣରେ ଯାଆନ୍ତି। ଚତୁର୍ବିଧା ବଦନ୍ତି ମା ଜନାଶୃତି ନର୍ଜୁନ ଆତ୍ମ ଜିଜ୍ଞାସୁ ଅର୍ଥାଚି ଜ୍ଞାନିତ ଭରତ ସର ଯେଉଁମାନେ ପ୍ରକୃତରେ ପୁଣ୍ୟବାନ ବ୍ୟକ୍ତି ଏଇ ଚାରି ପ୍ରକାର ପୁଣ୍ୟବାନ ବ୍ୟକ୍ତି ଅଛନ୍ତି ସେମାନେ ମୋର ଶରଣରେ ଯାଆନ୍ତି। ଯେଭଳି ଭାବରେ ଆର୍ତ୍ତ ଆର୍ତ୍ତ କହିଲେ ଏଇ ଯେଉଁ ଗଜରାଜର ଉଦାହରଣ ଦିଆଯାଏ ବହୁତ ଆର୍ତ୍ତ ବ୍ୟକ୍ତି ଅଛନ୍ତି କିନ୍ତୁ ଏଇ ଉଦାହରଣ ଭାଗବତରେ ଏସବୁ ଦିଆଯାଇଛି ଉଦାହରଣ ଗଜରାଜର ଉଦାହରଣ ଦିଆଯାଏ ଗଜରାଜ ଯିଏକି ପୂର୍ବଜନ୍ମରେ ଥିଲେ ଜଣେ ରାଜା ଥିଲେ ତାଙ୍କ ନାଁ ହେଉଥିଲା ଇନ୍ଦ୍ରଦ୍ୟୁମ୍ନ ରାଜା କିନ୍ତୁ ପୁରୀର ଇନ୍ଦ୍ରଦ୍ୟୁମ୍ନ ନୁହନ୍ତି ସେ ଆଉ ଜଣେ ଦ୍ରାବିଡ଼ ଦେଶର ଇନ୍ଦ୍ରଦ୍ୟୁମ୍ନ ରାଜା ସେ ତାଙ୍କର ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଆସିଲା ସେ ରାଜ୍ୟ ଶାସନ ତାଙ୍କ ପୁତ୍ରକୁ ପ୍ରଦାନ କରି ସେ ଚାଲି ଆସିଥିଲେ ମଳୟ ପର୍ବତକୁ ଆସିଥିଲେ ଭଗବାନ ଭଜନ କରିବା ପାଇଁ ଏବଂ ଭଗବାନ ଭଜନ କରୁଥିଲେ କିନ୍ତୁ ଦୈବକ୍ରମେ ସେଠି ଜଣେ ଋଷି ଆସି ପହଞ୍ଚିଲେ ଅଗସ୍ତ ଋଷି ଅଗସ୍ତ ଋଷି ସେ ମଳୟ ପର୍ବତରେ ରହନ୍ତି ତେଣୁ ଅଗସ୍ତ ଋଷି ଯେତେବେଳେ ଆସିଥିଲେ ଦେଖିଲେ ଯେ ରାଜା ଜଣଙ୍କ ତାଙ୍କୁ କୌଣସି ସମ୍ମାନ ପ୍ରଦର୍ଶନ କରୁନାହାନ୍ତି ତେଣୁ ସେ ତାଙ୍କୁ ଅଭିଶାପ ଦେଇଦେଲେ କହିଲେ ତୁମେ ଗଜ ହେଇଯା ଗଜ ଭଳି ରହିଛ ତେଣୁ କିଛି ସମ୍ମାନ କିଛି ପ୍ରଦର୍ଶନ କଲ ନାହିଁ ତେଣୁ ଗଜ ହେଇଯା ତେଣୁ ତା ପରେ ସେ ଗୋଟେ ଗଜ ହେଇଗଲେ ଗୋଟେ ହାତୀ ହେଇଗଲେ କିନ୍ତୁ ହାତୀ ହେଲେ ମଧ୍ୟ ସେ ବହୁତ ଶକ୍ତିଶାଳୀ ହାତୀ ହେଇଗଲେ ଏଭଳି ଶକ୍ତିଶାଳୀ ହାତୀ ହେଲେ ଯେ ସାଧାରଣତଃ ବାଘ ସିଂହମାନେ ହାତୀକୁ ଆକ୍ରମଣ କରି ମାରିଦିଅନ୍ତି କିନ୍ତୁ ଇଏ ହାତୀ ଏଭଳି ଥିଲା ବାଘ ସିଂହମାନେ ଦେଖିଲେ ଡାଲି ପଡ଼ିଯାଉଥିଲେ। କ୍ଷୀର ସାଗର ନିକଟରେ ତ୍ରିକୁଟ ପର୍ବତ ରହିଛନ୍ତି ସୁନାର ରୂପାର ଏବଂ ଲୋହର ତିନୋଟି ପର୍ବତ ପାହାଡ଼ ରହିଛି ସେଇଠି ସେ ରହୁଥିଲେ ବିରାଟ ବଡ଼ ବନ ରହିଛି ବରୁଣ ଦେବଙ୍କର ସେଇଠି ସେ ରହୁଥିଲେ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ଚତୁର୍ଥ ମନଙ୍କ ସମୟରେ ଏଇ ଘଟଣାଟି ହୋଇଥିଲା। ତେଣୁ ସେ ଯେତେବେଳେ ଗୋଟେ ଥର ଖରାଦିନ ଘଟଣା ସେ ଯେତେବେଳେ ବୁଲୁଥିଲା ବେଳେ ସେ ଯେଉଁଠି ରହିଛି ସରୋବର ରହିଛି ସେ ସରୋବରରୁ କିଛି ଜଳପାନ କରିବା ପାଇଁ ପ୍ରବେଶ କରିଥିଲା ଯାଇଥିଲା ସେହି ସମୟରେ ତାର ଯେଉଁ ହାତିନୀମାନେ ସବୁ ଥିଲେ ସ୍ତ୍ରୀ ହାତୀମାନେ ଥିଲେ ତାଙ୍କୁ ସବୁ ମଧ୍ୟ ସେ ତାଙ୍କୁ ସବୁ ଜଳ ପ୍ରୟୋଗ କରୁଥିଲା ତାର ସନ୍ତାନମାନଙ୍କୁ ସବୁ ତାଙ୍କୁ ଜଳପାନ କରାଉଥିଲା। ଏହିଭଳି ଭାବରେ କରୁଥିବା ସମୟରେ ତାର କାଳ ଆସିଗଲା କୁମ୍ଭୀର ଆସି ତାର ପାଦକୁ ଧରିଲା କାମକୁ ଧରିଲା କୁମ୍ଭୀର ତେଣୁ ଇଏ ଗଜରାଜ ବହୁତ ବଳବାନ ଇଏ ଭାବୁଥିଲା ଏ କୁମ୍ଭୀରଟା ମୋର କ'ଣ କରିବ କହି ଛାଟି ଦେଇଥିଲା ବେଳକୁ ଛାଟି ଦେଲା ବେଳକୁ ପଳେଇଗଲା
ମ୍ୟାଡ଼ାମ ସହଜରେ ଉଦ୍ଧାର ହେଇଗଲି, କିନ୍ତୁ ସେ ପୁଣି ଆସି କାମଟିକୁ ଧରିଲା। ତେଣୁ ଏହିଭଳି ଭାବରେ କୁମ୍ଭୀର ଏବଂ ଗଜରାଜ ଭିତରେ ଯୁଦ୍ଧ ଆରମ୍ଭ ହେଲା। 1000 ବର୍ଷ ଧରି ଚାଲିଲା। ତାକୁ କିଏ ହରିପଡ଼ ନଥାଏ। କୁମ୍ଭୀର ପାଣି ଭିତରେ ବହୁତ ଶକ୍ତିଶାଳୀ ଏବଂ ଗଜରାଜ ସେ ପାଣିରେ ଶକ୍ତି ତାଙ୍କର କମିଯାଏ। ସେ ତାଙ୍କର କ'ଣ ଭୂମିରେ ତାଙ୍କର ଶକ୍ତି ରହିଛି, ଜଳରେ ତାଙ୍କର ଶକ୍ତି ରହିବ ନାହିଁ। ତେଣୁ ଏହି ପ୍ରସଙ୍ଗରେ ଆମ ପ୍ରଭୁପାଦ ମହାରାଜ କହନ୍ତି, ଆମେ ସେହିଭଳି ଭାବରେ ଆମେ ମଧ୍ୟ ବହୁତ ଶକ୍ତି ଆମେ ରହିଛୁ ଗଜରାଜ ଭଳି, କିନ୍ତୁ ଆମେ ଏହି ସ୍ଥଳ ଭାଗରେ ଆମର ଶକ୍ତି ରହିବ, ଆମେ ଯଦି ଜଳକୁ ପଳେଇବା ଆମର ଶକ୍ତି ରହିବ ନାହିଁ। ତେଣୁ ଆମେ କହିବାର ଉଦ୍ଦେଶ୍ୟ ହେଉଛି, ଆମେ ହେଉଛେ ପ୍ରକୃତରେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତିରେ ରହିବା କଥା। ଆମେ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି। ତେଣୁ ଉଚ୍ଚତର ଶକ୍ତି ଯେଉଁ ରହିଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି, ସେଇଥିରେ ଆମେ ଆମ ପ୍ରକୃତ ଶକ୍ତି ଆମେ ସ୍ୱରୂପ ପ୍ରାପ୍ତ ହୋଇପାରିବା। କିନ୍ତୁ ଆମେ ଯେତେବେଳେ ଭଗବାନ ବୁଲିଯିବା, ଏହି ବହିରଙ୍ଗ ମାୟାର ଅଧୀନ ରହିଯିବା, ସେତେବେଳେ ଆମର ଶକ୍ତି କ୍ଷୀଣ ହୋଇଯିବ। ଯେମିତି ଗଜରାଜର ଶକ୍ତି କ୍ଷୀଣ ହୋଇଗଲା। 1000 ବର୍ଷ ଧରି ଯୁଦ୍ଧ ଚାଲିଲା ପରେ ଦେବତାମାନେ ସବୁ ସେଇଠି ଅଛନ୍ତି, ଫିଲ୍ମ ଯାଆନ୍ତି ଦେଖିବା ପାଇଁ। ସେମାନେ ସବୁ ଆସନ୍ତି, ସକାଳେ ଆସନ୍ତି ଦେଖିବା ପାଇଁ ଗଜରାଜ ଏବଂ କୁମ୍ଭୀର ଯୁଦ୍ଧ କେମିତି ଦେଖିବା ପାଇଁ ଆସନ୍ତି। ତେଣୁ ଗଜରାଜ ଯେତେବେଳେ ଦେଖିଲା, କେହି ତାକୁ ରକ୍ଷା କରିପାରିଲେ ନାହିଁ। ତାର ନିଜର ପତ୍ନୀମାନେ, ତାର ବନ୍ଧୁବାନ୍ଧବ, ସେଇ କେହି ତାକୁ ରକ୍ଷା କରିପାରିଲେ ନାହିଁ। ସେତେବେଳେ ସେ ପୂର୍ବଜନ୍ମରେ ଯେଉଁ ସ୍ତୁତି କରିଥିଲା, ସେ ସ୍ତୁତିଟି ତାର ମନେ ପଡ଼ିଲା। ଭଗବାନ ଏ ସ୍ମୃତି ଶକ୍ତି ଦେବେ, ମାତ ସ୍ମୃତି ଜ୍ଞାନ ଅପହନ ସେ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଛନ୍ତି କଥା। ତେଣୁ ଗଜରାଜ ପୂର୍ବଜନ୍ମରେ ଇନ୍ଦ୍ରଜନ୍ମ ରାଜା ଥିଲାବେଳେ ଯେଉଁ ସ୍ତୁତି କରିଥିଲେ ଭଗବାନଙ୍କୁ, ସେସବୁ ସ୍ତୁତି ଏଇ ଗଜ ଶରୀରରେ ସେ ସବୁ ସ୍ତୁତି କଲେ। ଏବଂ ସ୍ତୁତି କରୁଥିଲା ବେଳେ ମଧ୍ୟ ଯେହେତୁ ସେ ନିର୍ବିଶେଷ ସ୍ତୁତି କରୁଥିଲେ, ଭଗବାନଙ୍କର ଯେଉଁ ରୂପ ରହିଛି, ଭଗବାନଙ୍କ ନାମ ରହିଛି, ଏସବୁ ସେ ଜାଣିନଥିଲେ। ନିର୍ବିଶେଷ ସ୍ତୁତି ସେଟା ଥିଲା। ତେଣୁ ଦେବତାମାନେ କହିଲେ, ଆମକୁ ତ ସେ ଡାକୁନାହାନ୍ତି, ଆମେ କାହିଁକି ଯିବୁ ତାକୁ ଉଦ୍ଧାର କରି ଉଦ୍ଧାର କରିଥିଲେ ଦେବତାମାନେ। ଆମର ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, ଥରେ ବ୍ରହ୍ମା କହିଲେ ଯେ ଏ ଗଜଟା ବହୁତ କଷ୍ଟ ପାଇଲାଣି, ଆମକୁ ନ ଡାକିଲେ ମଧ୍ୟ ଆମେ ଯିବା ତାକୁ ଉଦ୍ଧାର କରିବା। ଏଭଳିଆ ଚିନ୍ତା କରି ଯାଉଥିଲା ବେଳେ ଗଜରାଜର ଗୋଟେ ସ୍ତୁତି ଆସିଲା ଯେ ମୁଁ ସେହି ଭଗବାନଙ୍କୁ ଆରାଧନା କରୁଛି ଯାହାଙ୍କ ପାଖରେ ଏଇ ବ୍ରହ୍ମା ଆଦି ବହୁତ ତୁଚ୍ଛ, ଯାହାଙ୍କ ଶକ୍ତି ତୁଳନାରେ ବ୍ରହ୍ମା ଆଦି ବହୁତ ତୁଚ୍ଛ। ଏବେ ଦଶମୀ ମାଆ କହିଲେ ମୋତେ ଏଭଳି କହିବେନି, ମୁଁ କ'ଣ ଉଦ୍ଧାର କରିବି। ଅବଶ୍ୟ ଏଇଟା ବ୍ୟଙ୍ଗରେ ମହାରାଜ କହୁଥିଲେ, କିନ୍ତୁ ପ୍ରକୃତରେ ଦେବତାମାନେ ସେମାନେ କେହି ତାଙ୍କୁ ସାହାଯ୍ୟ କରୁନଥିଲେ, କାହିଁକି ନା ସେମାନେ ତାଙ୍କୁ ଡାକୁନଥିଲେ ବୋଲି। ତେଣୁ ସେ ଯାହାକୁ ଡାକୁଥିଲେ, ସେ ଭଗବାନଙ୍କୁ ନିର୍ଦ୍ଦେଶ କରି ଡାକୁଥିଲେ। ତେଣୁ ଭଗବାନ ଆତୁର ହୋଇ ଗଜ କ'ଣ ଗରୁଡ ପୃଷ୍ଠରେ ବସି ଆସିଗଲେ ତା ଭକ୍ତକୁ ରକ୍ଷା କରିବା ପାଇଁ, ଯେ ଯଥାମାନଙ୍କର କରିଛନ୍ତି। ତେଣୁ ଯେତେବେଳେ ଆସିଲେ କହିଲେ, ଯଦିଓ ଗରୁଡ଼ଙ୍କର ବହୁତ ବହୁତ କ'ଣ ବେଗ ରହିଛି, ସ୍ପିଡ଼ ରହିଛି, କିନ୍ତୁ ତଥାପି ଭଗବାନ ଭାବୁଥିଲେ ଗରୁଡ଼ର ଗତି ଆଜି ଧିମି ହୋଇଯାଇଛି। ତେଣୁ ଭଗବାନ ଡେଇଁ ପଡ଼ିଲେ, ଡେଇଁ ପଡ଼ି ସେ ଗଜରାଜ ସୁନ୍ଦର ଧରି ଟାଣିକି ନେଇଗଲେ ନେଇଗଲେ ଏବଂ କୁମ୍ଭୀର ଛାଡ଼ିନଥିଲା, ତାଙ୍କ ପାଦକୁ ସେ ଧରିକି ରଖିଥିଲା। ଏବଂ ଭଗବାନ ଚକ୍ରରେ ତାର ପାଟିକୁ କାଟି ଗଜକୁ ଉଦ୍ଧାର କଲେ। ତେଣୁ ଗଜରାଜକୁ ଉଦ୍ଧାର କରିବା ପୂର୍ବରୁ ସେ ଯଦିଓ ସେ କୁମ୍ଭୀରକୁ ହତ୍ୟା କଲେ, କିନ୍ତୁ କୁମ୍ଭୀର ମଧ୍ୟ ଉଦ୍ଧାର ହେଲା। କୁମ୍ଭୀର ମଧ୍ୟ ପୂର୍ବ ଜନ୍ମରେ ଗୋଟିଏ ଥିଲେ, ଗନ୍ଧର୍ବ ଥିଲେ, କୁଗନ୍ଧର୍ବ ଥିଲେ, ଏବଂ ସେ ଜଳରେ ମତ୍ସରମାନଙ୍କ ସହିତ ଜଳ ପରି କରୁଥିଲା ବେଳେ ଜଳରେ ବୁଡ଼ି ସମସ୍ତଙ୍କୁ ତାଙ୍କର ପାଦ ଧରିକି ଜଳକୁ ଟାଣି ନିଅନ୍ତି, କିନ୍ତୁ କୁମ୍ଭୀର ଟାଣେ। ଏହିଭଳି ଭାବରେ ଜଳ କରୁଥିଲା ବେଳେ ଥରେ ଦେବଳ ଋଷିଙ୍କର ପାଦକୁ ଟାଣି ଦେଇଥିଲେ, ତେଣୁ ସେ ଅଭିଶାପ ଦେଇ ଆମେ କୁମ୍ଭୀର ହେଇଯାଅ। ତାପରେ ସେ ଯେତେବେଳେ ପ୍ରାର୍ଥନା କରିଥିଲେ, ଦେବଳ ଋଷି କହିଲେ, ତୁମେ ଏହିଭଳି ଭାବରେ ଗୋଟେ ଗଜକୁ ଯେତେବେଳେ ଧରିବ ତୁମେ ସେଠି ଉଦ୍ଧାର କରିବ। ତେଣୁ ଆଜି ଭଗବାନ ତାକୁ ଉଦ୍ଧାର କଲେ। ସେ ଯେଉଁ କୁମ୍ଭୀର ସେ ଗୋଟେ ଗନ୍ଧର୍ବ ରୂପ ଧାରଣ କଲା, ଏବଂ ଗନ୍ଧର୍ବ ରୂପରେ ଆମର ଯେମିତି ମନୁଷ୍ୟ ଲୋକ ରହିଛି, ସେହି ଭାବରେ ଗନ୍ଧର୍ବ ଲୋକ ରହିଛି, ଦେବଲୋକ ରହିଛି, ବିଭିନ୍ନ ଅସୁରା ଲୋକ ରହିଛି, ସବୁ ପ୍ରକାର ଲୋକ ରହିଛି। ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗୌତମରେ। ତେଣୁ ସେ ବର୍ତ୍ତମାନ ମଧ୍ୟ ଭଗବାନଙ୍କ ଏହି ଲୀଳାକୁ ଗାନ କରୁଛନ୍ତି, ଗଜରାଜ। ଚିନ୍ତା କଲା ତାଇ ଗୋର ଜଳେ ଗଜ ରାଜ ଚିନ୍ତା କଲା
ତାଇ ଗୋର ଜଳେ
ଚକ୍ର ପେଶି ନକ୍ର ନାସି ଉଧରି ଲଣ ଚକ୍ର ଏଇଭଳି ଭାବରେ ଗନ୍ଧର୍ବ ଯେ ଗନ୍ଧର୍ବ ସେ ଉଦ୍ଧାର ପାଇ ଗନ୍ଧର୍ବ ଲୋକରେ ସେ ଚାହିଁଥିଲେ ଭଗବାନ ତାଙ୍କୁ ନେଇଯାଇଥାନ୍ତି ତାଙ୍କ ଧାମକୁ ଗଜରାଜ ତାଙ୍କ ଧାମକୁ ନେଲେ କିନ୍ତୁ ତାକୁ ଗନ୍ଧର୍ବରେ ରଖିଲେ କାହିଁକି ନା ଗନ୍ଧର୍ବ ଲୋକରେ ଭଗବାନ କଥା ପ୍ରଚାର ଚାଲିଛି ଭଗବାନ ଏଇଭଳି ଭାବରେ ଚତୁର୍ଥ ମନଙ୍କ ସମୟରେ ବ୍ରହ୍ମାଙ୍କ ଗୋଟିଏ ଦିନରେ 14 ଜଣ ମନ ଆସନ୍ତି ଏ ଚତୁର୍ଥ ମନ ସମୟରେ ଭଗବାନ ହରି ରୂପରେ ଆସି ଏହି ଲୀଳାଟି କରିଥିଲେ ତେଣୁ ଏହି ଲୀଳାକୁ ସେ ଗନ୍ଧର୍ବ ଗନ୍ଧର୍ବ ଲୋକରେ ଗାନ କରି ଚାଲୁଛନ୍ତି ବର୍ତ୍ତମାନ ମଧ୍ୟ ଗାନ ଚାଲିଛି ତାଙ୍କର ଏବଂ ଗଜରାଜ ଉଦ୍ଧାର ପାଇଲେ ଗଜରାଜ ଶରୀର ପରିବର୍ତ୍ତିତ ହୋଇଗଲା ଗୋଟେ ଭଗବାନଙ୍କ ବିଷ୍ଣୁଙ୍କର ପାର୍ଶ୍ୱରୁ ଶରୀର ପ୍ରାପ୍ତ ହୋଇଗଲେ ସେ ଶରୀରକୁ ତ୍ୟାଗ କରିନାହାନ୍ତି ସେହି ଶରୀରଟି ପରିବର୍ତ୍ତିତ ହୋଇଗଲା ତେଣୁ ସେ ଶରୀରଟି ପରିବର୍ତ୍ତିତ ହୋଇ ଗୋଟେ ବିଷ୍ଣୁଙ୍କର ପାର୍ଶ୍ୱରୁ ଶରୀର ସେ ପ୍ରାପ୍ତ ହେଲେ ଏବଂ ସେ ଗରୁଡ଼ ପୃଷ୍ଠରେ ଚଢ଼ି ଭଗବାନ ଏବଂ ତାଙ୍କର ଭକ୍ତ ଭଗବତ ଧାମକୁ ଗଲେ ଏଇଭଳି ଭାବରେ ଜଣେ କିନ୍ତୁ ଦୁଃଖରେ ପଡ଼େ ଯଦି ଭଗବାନଙ୍କ ଶରଣରେ ଯାଆନ୍ତି ତାହେଲେ ଭଗବାନଙ୍କୁ ଉଦ୍ଧାର କରନ୍ତି ଯିଏ ଯଥାମାନଙ୍କର ପର୍ଯ୍ୟନ୍ତ ଏଇଠି କୁହାଯାଏ ସେଥିପାଇଁ ଭଗବାନ କହିଲେ ଏଇଭଳି ଭାବରେ ଅନେକ ଆର୍ତ୍ତ ବ୍ୟକ୍ତି ରହିଛନ୍ତି ଅନେକ ଆମର ସେ ଭକ୍ତ ସାଲ ଲୋକ ଏସବୁ ରଚନା କରିଛନ୍ତି ଯିଏ ଆର୍ତ୍ତରେ ପଡ଼ିଛନ୍ତି ଭଗବାନଙ୍କୁ ଡାକିଛନ୍ତି ଭଗବାନ ତାକୁ ଉଦ୍ଧାର କରିଛନ୍ତି ଏଇଭଳି ଭାବରେ ଯେ ସେତିକି ସମୁଦାୟ ସରିଗଲା ଆର୍ତ୍ତଙ୍କରଟି ତା ନୁହଁ ଆଜି ପର୍ଯ୍ୟନ୍ତ ମଧ୍ୟ ବହୁତ ବ୍ୟକ୍ତି ଆର୍ତ୍ତ ଦୁଃଖରେ ପଡ଼ି ଭଗବାନଙ୍କୁ ଡାକନ୍ତି ଭଗବାନଙ୍କୁ ରକ୍ଷା କରନ୍ତି ବହୁତ ଉଦାହରଣ ସବୁ ରହିଛି ତେଣୁ ଏଇଭଳି ଭାବରେ ଆର୍ତ୍ତ ଯେଉଁମାନେ ଜିଜ୍ଞାସୁ ଯେଉଁମାନେ ଜିଜ୍ଞାସ କରନ୍ତି ଭଗବାନ ବିଷୟରେ ଜାଣିବା ପାଇଁ ଯେଭଳି ଭାବରେ ସ୍ୱର୍ଣ୍ଣକାରୀକୁ ସେମାନେ ନୈମିଶାରଣ୍ୟରେ ସୁତ ଗୋସ୍ୱାମୀଙ୍କ ନେତୃତ୍ୱରେ ସେ ସୁତ ଗୋସ୍ୱାମୀଙ୍କୁ ଏହିସବୁ ପ୍ରଶ୍ନ ପଚାରିଥିଲେ ସ୍ୱର୍ଣ୍ଣକାରୀକୁ ସେମାନେ ଜିଜ୍ଞାସା କରିଥିଲେ 6ଟି ପ୍ରଶ୍ନ ଅଛି ତାଙ୍କର ଯେଉଁ ପ୍ରଶ୍ନର ଉତ୍ତରରେ ଆମେ ଭାଗବତର 18,000 ଶ୍ଳୋକ ପ୍ରାପ୍ତ ହେଉଛେ ଏ ପ୍ରଶ୍ନ ସବୁ ରହି ଜିଜ୍ଞାସା ଜିଜ୍ଞାସା କରି ଆମେ ଭଗବାନ ପ୍ରାପ୍ତ ହୋଇଯିବେ ତାର ଉଦାହରଣ ହେଉଛନ୍ତି ଏଇ ସ୍ୱର୍ଣ୍ଣକାଳୀ ଋଷିମାନେ ଏବଂ ଏଇଭଳି ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସବୁ ଯେଉଁମାନେ ଆସୁଛେ ଇସ୍କନ୍ ଧାରାକୁ ସେମାନେ ମଧ୍ୟ ସେଇଭଳି ଭାବରେ ତାଙ୍କ ଜିଜ୍ଞାସା ଥିଲା ଯେଉଁମାନେ ଇସ୍କନ୍ ଧାରା ଗ୍ରହଣ କରିଛନ୍ତି ତାର ଶିକ୍ଷା ନେଇଛନ୍ତି ସମସ୍ତେ କହିବେ ସମସ୍ତଙ୍କ କିଛି ଜିଜ୍ଞାସା ଥିଲା ସେ ଜିଜ୍ଞାସା ଯେତେବେଳେ ପ୍ରଶ୍ନର ଉତ୍ତର ପାଇଗଲେ ସେମାନେ ଏଇଠି ଆସିଲେ ଶରଣ ନେଲେ ଭଗବାନଙ୍କ ଶରଣ ନେଲେ ଯେଉଁଭଳି ଭାବରେ ସ୍ୱର୍ଣ୍ଣକାରୀ ସେମାନେ ଜିଜ୍ଞାସା କରି ଯେତେବେଳେ ଜ୍ଞାନ ପ୍ରାପ୍ତ ହୋଇଗଲେ ସେମାନେ ଭଗବାନ ଶରଣରେ ଯିବେ ଭଗବାନ ଆମର ଯେଉଁ ଜିଜ୍ଞାସା ରହିଛି ବ୍ରହ୍ମ ଜିଜ୍ଞାସା ପ୍ରକୃତରେ ଅନ୍ତିମ ବସ୍ତୁ କ'ଣ ଅନ୍ତିମ ତତ୍ତ୍ୱ କ'ଣ ଏ ସମସ୍ତଙ୍କର କେତେଜଣଙ୍କର ସୁପ୍ତ ଆକାର ରହିଛି କେତେଜଣଙ୍କର ସେଇଟା ପ୍ରସ୍ଫୁଟ ହୋଇକି ରହୁଛି ଯେତେବେଳେ ତାଙ୍କର ଜିଜ୍ଞାସା ପ୍ରକୃତ ଜିଜ୍ଞାସାର ଉତ୍ତର ପାଇଯିବେ ସେତେବେଳେ ସେମାନେ ଭଗବାନଙ୍କ ଶରଣରେ ଯିବେ ତାର ଉଦାହରଣ କେବଳ ସ୍ୱର୍ଣ୍ଣକାରୀ ଋଷି ଥିଲେ 88,000 ଋଷି ଥିଲେ ତା ନୁହଁ ବର୍ତ୍ତମାନ ମଧ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ତାଙ୍କର ଜିଜ୍ଞାସାର ଯେତେବେଳେ ସମାଧାନ ହୋଇଯାଉଛି ଉତ୍ତର ପାଇଯାଉଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ଏଇଭଳି ଭାବରେ ଆର୍ତ୍ତ ଜିଜ୍ଞାସୁର ଅର୍ଥ ଅଛି ବହୁତ ଅର୍ଥ ଆବଶ୍ୟକତା କରୁଥିବା ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଉଦାହରଣ ଦିଆଯାଏ ଧ୍ରୁବଙ୍କର ଉଦାହରଣ ଦିଆଯାଏ ଭାଗବତ ଚତୁର୍ଥ ସ୍କନ୍ଧରେ ଏହି କଥାଟି ରହିଛି ଯେଉଁ ସ୍ୱାଙ୍ଗୁମାନଙ୍କର କନିଷ୍ଠ ପୁତ୍ର ସେ ହେଉଛନ୍ତି ଉତ୍ତମପାଦ ଉତ୍ତମପାଦଙ୍କର ଯେ ଜ୍ୟେଷ୍ଠ ପୁତ୍ର ଧ୍ରୁବ ଧ୍ରୁବର ଉଦାହରଣ ଦିଆଯାଏ ତେଣୁ ଧ୍ରୁବ ଏଇଭଳି ଭାବରେ ଥରେ ଧ୍ରୁବ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଧ୍ରୁବ ଉତ୍ତମପାଦଙ୍କର ଦୁଇଟି ଯଦିଓ ସ୍ୱାଙ୍ଗୁମାନଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ପ୍ରିୟବ୍ରତ କିନ୍ତୁ ସେ ରାଜ୍ୟ ଶାସନ ଗ୍ରହଣ କରୁନଥିଲେ ରାଜ୍ୟର ଶାସନ ହେବା ପାଇଁ କାମ ସ୍ଥାପନ କରିବା ପାଇଁ ତେଣୁ କନିଷ୍ଠ ପୁତ୍ର ଆସିଥିଲେ ଉତ୍ତମପାଦ ଉତ୍ତମପାଦଙ୍କର ଦୁଇଟି ପତ୍ନୀ ଥିଲେ ତାକୁ ସୁନୀତି ଆଉ ଜଣେ ସୁରୁଚି ଜ୍ୟେଷ୍ଠ ପତ୍ନୀ ଥିଲେ ସୁନୀତି ଏବଂ ସୁନୀତିଙ୍କର ପୁତ୍ର ହେଉଛନ୍ତି ଧ୍ରୁବ, କନିଷ୍ଠ ପତ୍ନୀ ଥିଲେ ସୁରୁଚି, ସୁରୁଚିଙ୍କ ପୁତ୍ର ଥିଲେ ଉତ୍ତମ। ତେବେ ରାଜା ସିଂହାସନରେ ବସିଥିଲା ବେଳେ ପୁତ୍ରକୁ ଉତ୍ତମକୁ କୋଳରେ ବସାଇ ତାକୁ ଗର କରୁଥିଲେ। ଧ୍ରୁବ ଯେତେବେଳେ ଦେଖିଥିଲେ ସେ ମଧ୍ୟ ଚାହିଁଲେ କି ତାଙ୍କ କୋଳରେ ବସିବା ପାଇଁ, କିନ୍ତୁ ରାଜା ଉତ୍ତମ ବା ବହୁତ ଭଲ ପାଉଥିଲେ କନିଷ୍ଠା ପତ୍ନୀ ସୁରୁଚିକୁ, ଏବଂ ସୁରୁଚି ଧ୍ରୁବ ପ୍ରତି ବହୁତ ତାର ଇଚ୍ଛା ଥିଲା, ବିଦ୍ୱେଷ ଥିଲା, କାହିଁକିନା ଧ୍ରୁବ ହେଉଛି ଜ୍ୟେଷ୍ଠ ପୁତ୍ର, ତାର ସିଂହାସନର ଅଧିକାର ରହିଛି, ତେଣୁ ଇଏ ଚାହୁଁଥିଲେ ମୋର ପୁତ୍ର କେମିତି ବସିବ, ତେଣୁ ସେହିଭଳି ଭାବରେ ଧ୍ରୁବକୁ ସେ ଇର୍ଷା କରୁଥିଲେ। ତେଣୁ ଧ୍ରୁବ ଯେତେବେଳେ ଚାହିଁଲା ପିତାଙ୍କର ବସିବା ପାଇଁ ସେ ବହୁତ ତିରସ୍କାର କଥା କହିଲେ। ଯାହା ଶୁଣି ଧ୍ରୁବ କହିଲେ, ମା ତାଙ୍କୁ କହିଲେ, ସୁନୀତି କହିଲେ, ତମର ଯାହା ଆବଶ୍ୟକତା ରହିଛି ସେ ଭଗବାନ ଚାହିଁଲେ ପୂରଣ କରିପାରିବେ, ଆଉ କେହି ପୂରଣ କରିପାରିବେ ନାହିଁ। ତେଣୁ ସେ ଭଗବାନଙ୍କ ସ୍ଥାନରେ ଯାଇଥିଲେ, ଅନ୍ୱେଷଣ ଯାଇଥିଲେ, ଏବଂ ଜଣେ ଯେତେବେଳେ ଭଗବାନଙ୍କୁ ଅନ୍ୱେଷଣ କରନ୍ତି, ଭଗବାନ ତାଙ୍କ ପାଇଁ ଗୁରୁର ବ୍ୟବସ୍ଥା କରିଦିଅନ୍ତି। ଏଇ ରୂପେ ବ୍ରହ୍ମାଣ୍ଡ ଭୂମିତି କୁହନ୍ତୁ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଭଗବାନଙ୍କ ବ୍ୟବସ୍ଥାରେ ଜଣେ ଗୁରୁ ପ୍ରାପ୍ତ ହୁଅନ୍ତି, ଏବଂ ଗୁରୁଙ୍କ କୃପାରୁ ଜଣେ ଭଗବାନ ପ୍ରାପ୍ତ ହୁଅନ୍ତି। ତେଣୁ ଧ୍ରୁବ ଯେତେବେଳେ ଭଗବାନଙ୍କ ଶରଣରେ ଯାଉଥିଲେ, ବାଘ ସିଂହ ଯାହାକୁ ଯେତେବେଳେ ଭାବୁଥିଲେ ଭଗବାନ ବୋଲି, ତେଣୁ ଏହିଭଳି ଭାବରେ ଭଗବାନ ନାରଦ ମୁନିଙ୍କୁ ପଠାଇଥିଲେ, ଏବଂ ନାରଦ ମୁନି ତାଙ୍କୁ ପରୀକ୍ଷା କଲା ପରେ ଅନ୍ତିମରେ ତାଙ୍କୁ ମନ୍ତ୍ର ଉପଦେଶ ଦେଇଥିଲେ, ଓଂ ନମୋ ଭଗବତେ ବାସୁଦେବାୟ। ତେଣୁ ଏହି ମନ୍ତ୍ର ଉଚ୍ଚାରଣ କରି ବହୁତ ତପସ୍ୟା କରି 6 ମାସରେ ସେ ଭଗବାନ ପ୍ରାପ୍ତ ହୋଇଯାଇଥିଲେ ଧ୍ରୁବ। ତେଣୁ ତାଙ୍କର କାମନା ଥିଲା, ମୋର ପିତା ଉତ୍ତାନପାଦନର ଯେଉଁ ରାଜ୍ୟ ଅଛି, ତାର ତାଙ୍କର ଆହୁରି ଉନ୍ନତ ରାଜ୍ୟ ଥିଲା ତାଙ୍କର ଉତ୍ତାନପାଦନର ପିତା ମନୁଙ୍କର, ସ୍ୱାମୀଙ୍କ ଠାରୁ ଆହୁରି ଉତ୍ତମ ରାଜ୍ୟ ଥିଲା ତାଙ୍କର ପିତା ବ୍ରହ୍ମାଙ୍କର। ସେ ଚାହୁଁଥିଲେ ବ୍ରହ୍ମାଙ୍କଠାରୁ ମଧ୍ୟ ଗୋଟିଏ ଉନ୍ନତ ରାଜ୍ୟ। ତେଣୁ ଭଗବାନ ଭକ୍ତ ଯେ ଯଥା ମାନ ପ୍ରଭୁଚନ୍ତି, ଭଗବାନ ଯେଉଁଭଳି ଭାବରେ ଚାହିଁବ ଭଗବାନ ତାଙ୍କୁ ସେହିଭଳି ଭାବେ ପୁରସ୍କୃତ କରିବେ। ଧ୍ରୁବ ଯେଉଁ ଏତେ ବିରାଟ ରାଜ୍ୟ କାମନା କରୁଥିଲେ, ଭଗବାନ ତାଙ୍କ ପାଇଁ ବ୍ୟବସ୍ଥା କରିଦେଲେ। ଧ୍ରୁବ ଲୋକ ବର୍ତ୍ତମାନ ମଧ୍ୟ ରହିଛି ଧ୍ରୁବ ଲୋକ, ଏବଂ ଧ୍ରୁବ ତାରା ଦେଖାଯାଉଛି, ସେ ଧ୍ରୁବ ଲୋକର ସେ ତାରାଟି ରହିଛି, ସେ ଧ୍ରୁବ ଲୋକ। ତେଣୁ ସେହି ଧ୍ରୁବ ଲୋକ ବିରାଟ ଲୋକ, ବହୁତ ଯାକ ଧ୍ୱଂସ ହେଲେ ସେ ଧ୍ୱଂସ ହୁଏ ନାହିଁ, ଏଭଳି ଲୋକ ପ୍ରଦାନ କଲେ ଭଗବାନ। କିନ୍ତୁ ସେ ଲୋକ ପ୍ରାପ୍ତ ହୋଇକି ମଧ୍ୟ ଧ୍ରୁବ କହୁଥିଲେ, ପ୍ରଭୁ ମୋର ପ୍ରକୃତରେ ଆଉ କୌଣସି କାମନା ଭୌତିକ କାମନା ନାହିଁ, ମୁଁ ଚାହୁଁଛି ଆପଣଙ୍କ ପାଦରେ ଭକ୍ତି ଭକ୍ତିରେ ଆପଣଙ୍କ ସହିତ ଯୁକ୍ତ ହେବା ପାଇଁ, ଭକ୍ତି ରୂପରେ ଆପଣଙ୍କ ସେବା କରିବା ପାଇଁ, ଏହିଭଳି ଭାବରେ ସେ କାମନା କରିଥିଲେ। ତେଣୁ ଏହିଭଳି ଭାବରେ ଆର୍ତ୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀ, ଯେଉଁମାନେ ଜ୍ଞାନ ଅନ୍ୱେଷଣ କରୁଛନ୍ତି, ସେମାନେ ଯେମିତି 4 କୁମାର ଥିଲେ, ବ୍ରହ୍ମାଙ୍କର 4 ପୁତ୍ର ସନତ ସନାତନ ସନାତନ ସନତ କୁମାର, ଏ 4 ପୁତ୍ର ଜ୍ଞାନ ଅନ୍ୱେଷଣରେ ଅନ୍ତିମରେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ। ବୈକୁଣ୍ଠ ଲୋକରେ ଯଦିଓ ସେମାନେ ବ୍ରହ୍ମ ପ୍ରତି ଆକର୍ଷଣ ଥିଲା, ତାଙ୍କ ବିରାଟ ଧ୍ୟାନ କରୁଥିଲେ, ଭଗବାନଙ୍କର ନିର୍ବିଶେଷ ଧ୍ୟାନ କରୁଥିଲେ, ବ୍ରହ୍ମ ଧ୍ୟାନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ରୂପ ଦେଖିଲେ, ଭାଗବତ ଏଇଟା ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ ଯେତେବେଳେ ବୈକୁଣ୍ଠ ଲୋକରେ ଭଗବାନ ରୂପ ଦର୍ଶନ କଲେ, ତାଙ୍କର ରୂପର ସୌନ୍ଦର୍ଯ୍ୟ ଦେଖି ତାଙ୍କ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଘ୍ରାଣ କରି ତାଙ୍କର ଅପୂର୍ବ ଶିହରଣ ଜାତ ହେଲା, ତାପରେ ସେ ଭଗବାନଙ୍କର ଭକ୍ତ ହୋଇଛନ୍ତି। ତେଣୁ ଏହିଭଳି ଭାବରେ ଯାହାର ଯେକୌଣସି କାମନା ଥାଉ, ବାହା ଯାହାର କୌଣସି କାମନା ନଥାଉ, ବାହା ଜଣେ ମୁକ୍ତି ଚାହୁଁଥାଉ, କାମ ସର୍ବକାମ ବା ମୁଖ୍ୟ କାମ ଉଦାହର ଦି ତୀବ୍ରେଣ ଭକ୍ତି ଯୋଗେଣ ଯଦି ପୁରୁଷନ୍ କରନ୍, ଏମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଭଗବାନଙ୍କୁ ଭକ୍ତି ଯୋଗରେ ଆରାଧନା କରିବେ। ତେଣୁ ଏହିଭଳି ଭାବରେ ଯେଉଁମାନେ ଶୁଦ୍ଧ, ଯାହାର କୌଣସି କାମନା ନାହିଁ, ଯେମିତି ବ୍ରଜବାସୀମାନଙ୍କର କୌଣସି କାମନା ନଥିଲା, ସେମାନେ ଭଗବାନଙ୍କୁ ଭଲ ପାଉଥିଲେ, କୌଣସି କାମନା ବହୁତ କାମନା କରୁନଥିଲେ, ଭଗବାନଙ୍କୁ ସ୍ୱତଃ ଆମର ଭଲ ପାଇବାର ପ୍ରବୃତ୍ତି ରହିଛି, କାରଣ ସେ ହେଉଛନ୍ତି ଆମର ଯେମିତି ଆମ ଶରୀର ଆମକୁ ଭଲ ଲାଗୁଛି, ଆମ ଶରୀରକୁ ଭଲ ପାଉଛେ, ଶରୀର ସମ୍ବନ୍ଧୀୟ ପିତ୍ର କନ୍ୟା ବା ସ୍ୱାମୀ ସ୍ତ୍ରୀ ଇତ୍ୟାଦି ଏସବୁ ରହିଛନ୍ତି, ଶରୀର ସମ୍ବନ୍ଧୀୟ ଭଲ ପାଉଛେ, ସେହିଭଳି ଭାବରେ ଆମର ଭଗବାନ ପ୍ରତି ଭଲ ପାଇବା ରହିଛି, କାରଣ ଭଗବାନଙ୍କର ଆମ ଅଂଶ, ତେଣୁ ଏଇ ବ୍ରଜବାସୀ ମାନେ ସେହିଭଳି ଭାବରେ ଭଗବାନ ଭଲ ପାଆନ୍ତି। ତେଣୁ ମା ଯଶୋଦା ଆଜିର ଏହି ତିଥିରେ ଭଗବାନ କୃଷ୍ଣଙ୍କୁ ଭଲ ପାଉଥିଲେ, ପୁତ୍ର ରୂପରେ ଭଲ ପାଉଥିଲେ, ଭଗବାନ ମଧ୍ୟ ତାଙ୍କ ପୁତ୍ର ରୂପରେ ତାଙ୍କୁ ଭଲ ପାଉଥିଲେ। ଏହିଭଳି ଭାବରେ ପ୍ରେମର ଆଦାନ ପ୍ରଦାନ ହେଉଥିଲା। ଆଜିର ତିଥିରେ ଭଗବାନ ଯେହେତୁ ଯେଉଁ ଚାରିଆଡ଼େ ଯାଉଥିଲେ ଚୋରି କରିବା ପାଇଁ, ସିଏ ମଧ୍ୟ ଭକ୍ତଙ୍କ ସହିତ ପ୍ରେମର ଆଦାନ ପ୍ରଦାନ ହେଉଥିଲା। ଲହୁଣୀ ଚୋରି କରୁଥିଲେ ବେଳେ ସିଦ୍ଧାନ୍ତ ସମନ୍ୱିତ ଚୌରମ ଲହୁଣୀ ଚୋରି କରୁଥିଲା ବେଳେ ସେହିଭଳି ତାଙ୍କର ଗୃହର ମା ମାନେ ଆସି ଯଶୋଦା ସଖୀଙ୍କୁ କହୁଥିଲେ, ସଖୀ ତମ ପୁଅ ଯାଇକି ଆମ ଘରେ ଚୋରି କରୁଛି। ଏହିଭଳି ଭାବରେ ଅଭିଯୋଗ କରୁଥିଲା ବେଳେ ଆଜିର ତିଥିରେ ମା କ'ଣ କରୁଥିଲେ, ନିଜେ ଲହୁଣୀ ମାରିବା ପାଇଁ ଚିନ୍ତା କରୁଥିଲେ, ଯାହାଫଳରେ କି କୃଷ୍ଣ ଯିବେନି ଆଉ ଅନ୍ୟ କାହା ଘରକୁ ଯିବେ ନାହିଁ। ତେଣୁ ସେଇ ଲହୁଣୀ କରୁଥିଲା ବେଳେ ଭଗବାନ ଆସି ସେ ଏଭଳି ଲୀଳା କଲେ, ଆମେ ଯେଉଁ ପାଠ କଲେ ସତ୍ୟବ୍ରତ ମୁନିଙ୍କର ଯେଉଁ ଦାମୋଦର ସକମ ଏ ଲୀଳାଟି ହେଇଥିଲା ଆଜିର ତିଥିରେ। ତେଣୁ ମା ତେଣୁ ଯେତେବେଳେ ସ୍ତନ୍ୟପାନ କରାଉଥିଲେ ଚୁଲିରେ ଯେତେବେଳେ ରହିଥିଲା କ୍ଷୀରଟା ପଦ୍ମବନ୍ଧା କ୍ଷୀର, ତା କ୍ଷୀର ଯେଉଁ ପଡ଼ୁଥିଲା ସେତେବେଳେ ମା ପୁଅକୁ ତଳକୁ ରଖିଦେଇ ଚାଲିଯାଇଥିଲେ କ୍ଷୀରକୁ ଉଦ୍ଧାର କରିବା ପାଇଁ। ତେଣୁ ସେହି ସମୟରେ ଭଗବାନ କୃଷ୍ଣ ବୋଧ ପ୍ରକାଶ କରି ସେ ମାଟିହାଣ୍ଡିକୁ ଭାଙ୍ଗି ଦେଇଥିଲେ ଦହିହାଣ୍ଡିକୁ, ଏବଂ ଅନ୍ୟ ଗ୍ରହରେ ଯାଇକରି ଲହୁଣୀ ଚୋରି କରି ନିଜେ ଖାଇ ମାଙ୍କଡ଼ମାନଙ୍କୁ କହୁଥିଲେ। ଏବଂ ମା ଯେତେବେଳେ ଜାଣିଲେ ମାତ୍ର ଗୋଟେ ଜଷ୍ଟି ଧରି ଗୋଟେ ବାଡ଼ି ଧରିକି ଆସିଲେ, ଏବଂ କୃଷ୍ଣ ଭୟରେ ଧାଉଁଥିଲେ, ଯଶୋଦା ବି ଖରାପ ଧାଉ ମାନ ଭଗବାନ ଯେଉଁ ରହିବୁ ଭଗବାନ ପ୍ରତିଶତ କିଏ ସମାନ ହୋଇପାରିବେ ନାହିଁ, ମନର ଅଗ୍ର ମନଠାରୁ ଆହୁରି ଦ୍ରୁତ ଗତିରେ ତାଙ୍କର ବେଗ ରହିଛି। କିନ୍ତୁ ମା ଯଶୋଦା ଯେହେତୁ ଦୁଇ ଯଥାମାନଙ୍କ ପର୍ଯ୍ୟନ୍ତ ମା ଯଶୋଦା ଚାହୁଁଥିଲେ ତାକୁ ବାନ୍ଧିବା ପାଇଁ ଭଗବାନ ବନ୍ଧା ହେଲେ, ବାନ୍ଧିଲା ବେଳେ ମଧ୍ୟ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରିଥିଲେ, ସବୁବେଳେ ପ୍ରିୟାଙ୍କୁ କମିଯାଉଥିଲେ ଯେଉଁଟା, ଏବଂ ଅନ୍ତିମରେ ପୁଣି ସେ ବନ୍ଧା ହେଲେ। ବନ୍ଧା ହୋଇକି ତାପରେ ସେଇ ରଜୁରେ ଭଗବାନ ଏଇ ଯେଉଁ କୁବେରଙ୍କର ଯେଉଁ ଦୁଇ ପୁତ୍ର ଜାଣ ପୁତ୍ର ରହିଥିଲେ, ଯିଏକି ଅମରାବତୀରେ କୈଳାସ ପର୍ବତରେ ମନ୍ଦାକିନୀ ଯେଉଁ ରହିଛନ୍ତି, ଗଙ୍ଗାଦେବୀ ରହିଛନ୍ତି, ସେଠି ଉଲଗ୍ନ ହୋଇକରି ଅସୁରାମାନଙ୍କ ସହିତ ନୃତ୍ୟ କରୁଥିଲେ, ମଦ୍ୟପାନ ବାରଣ ମଦ୍ୟପାନ କରୁଥିଲେ। ଏହି ସମୟରେ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, ତୁମେ ବୃକ୍ଷ ସ୍ଥାବରତ୍ୱ ପ୍ରାପ୍ତ ହୁଅ, ତେଣୁ ସେ ବୃକ୍ଷ ଯୋଗୁଁ ପ୍ରାପ୍ତ ହୋଇଯାଇଥିଲେ। କିନ୍ତୁ ଭଗବାନ ଆଜି ସେହି ବନ୍ଧା ଅବସ୍ଥାରେ ବନ୍ଦୀ ଅବସ୍ଥାରେ ସେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ତେଣୁ ସତ୍ୟବ୍ରତୀ ମୁନି ସେଟା ପ୍ରାର୍ଥନା କରୁଥିଲେ, ପ୍ରଭୁ ଯେଉଁଭଳି ଭାବରେ କୁବେରାତ୍ମାଙ୍କୁ କୁବେରାତ୍ମାଙ୍କୁ ମଧ୍ୟ ମୃତ୍ୟୁ ବୋଲି ତାଙ୍କୁ ଯେମିତି ଭାବରେ ଉଦ୍ଧାର କରିଥିଲେ, ସେହିଭଳି ଭାବରେ ଆମକୁ ଭକ୍ତି ପ୍ରଦାନ କରନ୍ତୁ। ତେଣୁ ଆଜିର ଏହି ତିଥିରେ ସେ ଲୀଳାଟି ହୋଇଥିଲା। ତେଣୁ ଆଜି ଏଇ ଯେଉଁ ଦାମୋଦର ମାସ, ଏଇ କାର୍ତ୍ତିକ ମାସକୁ ବୈଷ୍ଣବ ପରିଭାଷାରେ ଦାମୋଦର ମାସ ବୋଲି କୁହାଯାଏ। ଏହି ଦାମୋଦର ମାସରେ ସାରା ଭକ୍ତମାନେ ଦିନବେଳା ଓ ସନ୍ଧ୍ୟାବେଳେ ପ୍ରତି ପ୍ରଚଳନ କରି ଭଗବାନଙ୍କର ଦାମୋଦର ରୂପକୁ ଆରାଧନା କରନ୍ତି। ଆଜିର ତିଥିରେ ସେହି ଲୀଳାଟି ହୋଇଥିଲା, ଦୀପମାଳିକା ତିଥି ବା ଯେଉଁ ଦୀପାବଳି ତିଥିରେ ଏଠି ହୋଇଥିଲା ବୈଷ୍ଣବ ଦୋଷଣରେ ସନାତନ ଗୋସ୍ୱାମୀ କହିଛନ୍ତି କଥା। ତେଣୁ ଏହି ଭଗବତ ଗୀତାର ଏହି ଶ୍ଳୋକଟି ଆମେ ଆଲୋଚନା କରି ସେହି ଲୀଳାକୁ ଆସ୍ୱାଦନ କଲେ ଆମର କଥାକୁ ବିଶ୍ରାନ୍ତ ପୂର୍ବରୁ ପଚାରିବା କାହା କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି
ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି।